ओम शांति ओम शांति ओम शांति। बाबांकर आजि दिव्य महावाक्य 27 जून 2026 प्रातः मुरली बापदादा मधुबन। बाबा कहते मीठे बच्चे जोग बल द्वारा आत्मारु विकार रूपी आवर्जना को बाहर करी चलो। आत्मा जेते बेले बिल्कुल पवित्र हो जीव सेते बेले जाई घर को फेरी जाई परिव। आज प्रश्न अच्छी अंतिम जन्म रे बाबांकर केउ निर्देश को पालन करिबारे हि पिलामानंकर कल्याण रहिछि। उत्तर रे बाबा कहउछन्ती प्रिय संतान माने अंतिम जन्म रे मो ठारु पूरा संपत्ति नै जाओ। बुद्धि को एणे तेणे भ्रमित कर नाही। विष अर्थात विकार को छाड़ी अमृत पान कर। अंतिम जन्म रे हि तुमको 63 जन्मर अभ्यास को समाप्त करिबाको हेबो। सेथिपई दिन राति परिश्रम करी देही अभिमानी हुओ। ओम शांति। शांतिधाम विश्रामपुरी अटे। एही दुनिया रे समस्ते थकी जाइछन चाहूचंती जे आमे निजर सुखधाम को जीवो। एही दुनिया भलो लागु नाही। स्वर्ग को देखिले नरक रे मन किपरि लागिब कहूचंती बाबा। शीघ्र शीघ्र एही दुखधामरु नै चलो। बाबा मध्य बुझाउछंती एहा तो छी छी दुनिया अटे। एहार नाम हेउछि आसुरी दुनिया नरक। एहा कण भलो अक्षर कि केउठी दैवी दुनिया केउठी आसुरी दुनिया। एही आसुरी दुनिया रे समस्ते विरक्त होई गलेनी किंतु केही हेले फेरी जाई पारिबे नाही। तमो प्रधानतार अपमिश्रण होई जाइछि। सही खाद किपरि आत्मारु बाहरिबो सेथिपई पुरुषार्थ करुछंती। जेउ माने भलो पुरुषार्थी अटंती सेमानंक अवस्था शेष बेळकु भलो होइजिबो। ए पुरुणा दुनिया समाप्त होइजिबो। एबे तो आउ अल्प दिन बाकी अछि। जे पर्यंत बाबा आसी फेराई नै जाइ नाहंती से पर्यंत केही शांति धाम घर को फेरी जाई पारिबे नाही। दुनिया रे दुख रही ना लौकिक घरे मध्य किछि ना किछि दुख थाए। तुम पिला मानंकर मन भितरे अछि जे बाबा अबे अमोकु दुखरो मुक्त करिबा पाई आसी छंती। जेउ संतान मानंकर भलो निश्चय बुद्धि रहिछि से माने केबे भी बाबांकर स्मृति को भूलंती नाही। बाबांकु ही कहा जाए समस्तंकर दुख हर्ता। तांकु पिला माने ही चिन्हि छंती। यदि समस्ते चिन्हि जिबे तेबे एते मनुष्य केउठी आसी बसिबे एहा तो होई परिबो नाही। सेथि पई मध्य ड्रामा रे सही भळी नियम रहिछि। जेउ माने श्रीमत रे चालु छंती सही माने ही उच्च पद पाई परिबे ताहा तो ठीक कथा। दंड भोग करी मध्य शांति धाम अथवा पवित्र दुनिया को जिबे किंतु उच्च पद पाइबा पई तो पुरुषार्थ करबा को पड़िबो ना। द्वितीय रे पवित्र हेबा व्यतीत पवित्र दुनिया को केही जाई परिबे नाही। एमाने जहा कहउछंती जे अमुकंकर ज्योति ज्योति रे मिसी गला घर को चली गला एहा तो होई परिबो नाही। जेउ माने प्रथमे सृष्टि को आसीछंती लक्ष्मी नारायण आदि सेमाने मध्य फेरी जाई परिबे नाही। तेबे अन्य केही किपरि फेरी जाई परिबे एमानंकर मध्य एबे 84 जन्म शेष हेबाकु जाउछि। एबे फेरिबा पई तपस्या करुछंती। समस्ते एकमात्र बाबांकु ही डाकुछंती ओ गॉड फादर हे मुक्ति दाता। सही ईश्वर पिता दुखहर्ता सुखकर्ता अटंती। श्रीकृष्ण आदि आउ कहाकु डाकि नहंती। ख्रिस्टियन होंतु बा मुसलमान होंतु समस्ते हे ईश्वर पिता कहि डाकुछंती। आत्मा डाकुछि निजर पितांकु। पिता सेतेबेले कहिथंती जेतेबेले भाबिथंती मु आत्मा अटे। आत्मा मध्य किछि जिनिस त रहिछि ना। आत्मा कोनोसी बड़ जिनिस नुहे। सी तो तारा सदृश एवं अति सूक्ष्म अटे। बाबा जेपरि अटंती आत्मार स्वरूप मध्य सेहिपरि अटे। एबे तुमे बाबांकर महिमा करुछ। से सत्य चैतन्य अटंती ज्ञानर सागर आनंदर सागर अटंती। तुमर आत्मा मध्य तांको समान हेउछि। तुम बुद्धिरे एबे सारा सृष्टिर आदि मध्य अंतर ज्ञान आसी जाइछि। ଅନ୍ୟ କୌଣସି ମନୁଷ୍ୟଙ୍କ ପାଖରେ ଏହି ଜ୍ଞାନ ନାହିଁ। ସାରା ଭାରତ, ସାରା ବିଦେଶ ଖୋଜିନିଅ, କାହାକୁ ବି ଜଣା ନାହିଁ। ଆତ୍ମା 84 ଜନ୍ମର ଅଭିନୟ କରୁଛି। 84 ଲକ୍ଷ ଜନ୍ମ ତ ଅସମ୍ଭବ, 84 ଲକ୍ଷ ଜନ୍ମ ତ କେହି ବର୍ଣ୍ଣନା ହିଁ କରିପାରିବେ ନାହିଁ। ବାବା କହୁଛନ୍ତି, ତୁମେ ନିଜର ଜନ୍ମକୁ ଜାଣିନାହ। ମୁଁ ଶୁଣାଉଛି, ସେମାନେ ସବୁକିଛି ଶୁଣିଥିଲେ, ମଧ୍ୟ ପଥର ବୁଦ୍ଧି ହେବା କାରଣରୁ କିଛି ବୁଝିପାରୁନାହାନ୍ତି ଯେ 84 ଜନ୍ମ ଲକ୍ଷ ହୋଇଥିଲେ କିଏ କିପରି ଶୁଣାଇ ପାରିଥାନ୍ତା। ଏବେ ତୁମେ ଜାଣିଛ ଯେ ଆମେ ବ୍ରାହ୍ମଣ ଅଟୁ, ଆମେ 84 ଜନ୍ମ ନେଇ ସାରିଛୁ। ଏହି ବ୍ରହ୍ମା ମଧ୍ୟ 84 ଜନ୍ମ ନେଇଛନ୍ତି, ବିଷ୍ଣୁ ମଧ୍ୟ 84 ଜନ୍ମ ନେଇଛନ୍ତି। ବ୍ରହ୍ମାରୁ ବିଷ୍ଣୁ, ବିଷ୍ଣୁରୁ ବ୍ରହ୍ମା, ଲକ୍ଷ୍ମୀ ନାରାୟଣ ହିଁ 84 ଜନ୍ମ ନେଇ ବ୍ରହ୍ମା ସରସ୍ୱତୀ ହେଇଥାନ୍ତି। ଏହା ମଧ୍ୟ ବୁଝିବାର କଥା ନା, ବାବା କହୁଛନ୍ତି ପ୍ରତି 5000 ବର୍ଷ ପରେ ମୁଁ ଆସି ବୁଝାଉଛି। ଏହା 5000 ବର୍ଷର ଚକ୍ର ଅଟେ। ଏବେ ତୁମେମାନେ ବର୍ଣ୍ଣର ରହସ୍ୟ ମଧ୍ୟ ବୁଝିଯାଇଛ, ହମ୍ ସ୍ୱର ଅର୍ଥ ମଧ୍ୟ ବୁଝିସାରିଛ। ମୁଁ ଆତ୍ମା ପୁଣି ଦେବତା ହେଉଛି, ପୁଣି ଆମେ ହିଁ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ହେଉଛୁ। ଏତେ ଏତେ ଜନ୍ମ ନେଉଛୁ, ପୁଣି ଆମେ ହିଁ ବ୍ରାହ୍ମଣ ହେଉଛୁ। ବ୍ରାହ୍ମଣ ମାନଙ୍କର ଏହା ଗୋଟିଏ ଜନ୍ମ ଅଟେ, ଏହି ଜନ୍ମ ହିଁ ତୁମର ହୀରାତୁଲ୍ୟ ଜନ୍ମ ଅଟେ। ବାବା କହୁଛନ୍ତି, ଏହା ତୁମର ଉତ୍ତମ ଶରୀର ଅଟେ, ଏହାଦ୍ୱାରା ତୁମେ ସ୍ୱର୍ଗର ସମ୍ପତ୍ତି ପ୍ରାପ୍ତ କରିପାରିବ। ସେଥିପାଇଁ ଏବେ ଅନ୍ୟ କୌଣସି ଆଡ଼କୁ ଭ୍ରମିତ ହୁଅ ନାହିଁ, ଜ୍ଞାନ ଅମୃତ ପାନ କର। ତୁମେ ମଧ୍ୟ ବୁଝିପାରୁଛ ଯେ ଆମେ ନିଶ୍ଚିତ ଭାବରେ 84 ଜନ୍ମ ନେଉଛୁ। ତୁମେମାନେ ପ୍ରଥମେ ସତ୍ୟଯୁଗରେ ସତପ୍ରଧାନ ଥିଲ, ପୁଣି ଶତଗୁଣୀ ହେଲ, ତାପରେ ରୂପାର ମିଶ୍ରଣ ମିଶିଲା, ଏକଦମ ପୁରା ହିସାବ ବାହାର କରାଯାଉଛି। ଏବେ ସରକାର ମଧ୍ୟ କହୁଛି, ସୁନାରେ ଖାଦ ମିଶାଅ, 14 କ୍ୟାରେଟ୍ ସୁନା ପିନ୍ଧ। ସୁନାରେ ଖାଦ ମିଶାଇବା, ଏହାକୁ ଭାରତବାସୀମାନେ ଅଶୁଭ ଭାବିଥାନ୍ତି। ବାହାଘର ସମୟରେ ଏକଦମ ଖାଣ୍ଟି ସୁନାର ଗହଣା ପିନ୍ଧାଇଥାନ୍ତି। ସୁନା ପ୍ରତି ମଧ୍ୟ ଭାରତବାସୀଙ୍କର ବହୁତ ଆକର୍ଷଣ ରହିଛି। କାହିଁକି ଭାରତର କଥା ନ କହିବା ଭଲ, ସତ୍ୟଯୁଗରେ ତ ସୁନାର ମହଲ ଥିଲା, ସୁନାର ଇଟା ଥିଲା। ଯେପରି ଏଠାରେ ଇଟା ଗୁଡିକ ଗଦା ହୋଇ ରହିଥାଏ, ସେହିପରି ସେଠାରେ ସୁନା ରୂପା ଗଦା ହୋଇ ରହିଥାଏ। ଯେପରି କୁହୁକ ଖେଳ ଦେଖାଇଥାନ୍ତି ନା, ସେଥିରେ ସୁନାର ଇଟାକୁ ଦେଖି ଭାବନ୍ତି ନେଇଯିବି, କିନ୍ତୁ ତଳକୁ ଖସିବା ପରେ ବା କୁହୁକ ସମାପ୍ତ ହେଲା ପରେ ଦେଖିଥାନ୍ତି କିଛି ହେଲେ ନାହିଁ। ସେ ସବୁ କଥା ଏହା ସହିତ କିଛି ନା କିଛି ମିଶି ଯାଉଛି। କନ୍ୟାମାନେ ଜାଣୁଛନ୍ତି, ଏବେ ଆମେ ପୁନର୍ବାର ସ୍ୱର୍ଗକୁ ଯାଉଛୁ। ପୁଣି ଯଦି ପତି ବା ଆଉ କେହି ହଇରାଣ କରିଥାନ୍ତି, ତେବେ ବିଚାରି ଭିତରେ ଭିତରେ କାନ୍ଦିଥାନ୍ତି। ବାବା ଆଉ ଡେରି କର ନାହିଁ, କେବେ ଆମେ ସୁଖଧାମକୁ ଯିବୁ। ବାବା କହୁଛନ୍ତି, ପିଲାମାନେ ଶୀଘ୍ର କିପରି କରିବି, ପ୍ରଥମେ ତୁମେ ଯୋଗ ବଳ ଦ୍ୱାରା ନିଜର ଭିତରେ ଥିବା ବିକାର ରୂପୀ ମଇଳା ଆବର୍ଜନା ତ ବାହାର କର, ଯୋଗର ଯାତ୍ରାରେ ରୁହ। ବାବା ସାନ୍ତ୍ୱନା ଦେଉଛନ୍ତି, ଡାକୁଛ ମଧ୍ୟ ହେ ପତିତ ପାବନ ଆସ, ଗାୟନ ମଧ୍ୟ କରୁଛନ୍ତି, ସମସ୍ତଙ୍କର ସଦ୍ଗତି ଦାତା ଜଣେ। ଏହା ଏଠିକାର ହିଁ କଥା, ଅକାଶୁର ବକାଶୁର ଏସବୁ କଥା ଏହି ସଙ୍ଗମ ସମୟରେ ହିଁ ଅଟେ, ଏହା ଆସୁରୀ ଦୁନିଆ ହିଁ ଅଟେ। ତେଣୁ ବାବା ବୁଝାଉଛନ୍ତି, ମୁଁ କଳ୍ପ କଳ୍ପ ସଙ୍ଗମ ଯୁଗରେ ଆସୁଛି, ଯେତେବେଳେ ସାରା ବୃକ୍ଷ ଜୀର୍ଣ୍ଣ ଶୀର୍ଣ୍ଣବସ୍ଥା ହୋଇଯାଏ। ତୁମେ ଜାଣିଛ, ସତ୍ୟଯୁଗରେ ପ୍ରତ୍ୟେକ ଜିନିଷ ସତପ୍ରଧାନ ଥାଏ। ଏଠାରେ ଏତେ ପକ୍ଷୀ ଜୀବଜନ୍ତୁ ଆଦି ଅଛନ୍ତି, ଏସବୁ ଏତେ ସଂଖ୍ୟାରେ ସେଠାରେ ରହିବେ ନାହିଁ। ବଡ଼ ବଡ଼ ଲୋକଙ୍କ ପାଖରେ ବହୁତ ସ୍ୱଚ୍ଛତା ଦେଖିବାକୁ ମିଳିଥାଏ, ସେମାନଙ୍କର ରହିବାର ସ୍ଥାନ ଏବଂ ଆସବାବପତ୍ର ଇତ୍ୟାଦି ବହୁତ ସୁନ୍ଦର ହୋଇଥାଏ। ତୁମେମାନେ ମଧ୍ୟ କେତେ ଶ୍ରେଷ୍ଠ ଦେବୀ ଦେବତା ହେଉଛ, ସେଠାରେ ଏଭଳି କୌଣସି ନିକୃଷ୍ଟ ବସ୍ତୁ ରହିପାରିବ ନାହିଁ। ଏଠାରେ ତ ମଶା ମାଛି ଇତ୍ୟାଦି ଅନେକ ପ୍ରକାରର ରୋଗ ଜୀବାଣୁ କେତେ ସବୁ ଆବର୍ଜନା ରହିଛି, ଗ୍ରାମମାନଙ୍କରେ ଏତଟା ଆବର୍ଜନା ନଥାଏ, ବଡ଼ ବଡ଼ ସହରରେ ବହୁତ ଅଳିଆ ଆବର୍ଜନା ଥାଏ। କାହିଁକି ନା ବହୁତ ମନୁଷ୍ୟ ହୋଇଗଲେଣି, ରହିବା ପାଇଁ ଜାଗା ନାହିଁ। ତୁମେ ସାରା ବିଶ୍ୱର ମାଲିକ ହେଉଛ। ମନୁଷ୍ୟ ଗାୟନ କରୁଛନ୍ତି, ଘଟ ମଧ୍ୟରେ ବ୍ରହ୍ମା, ଘଟ ମଧ୍ୟରେ ବିଷ୍ଣୁ, ଘଟ ମଧ୍ୟରେ ହିଁ 9 ଲକ୍ଷ ତାରାଗଣ ଅଛନ୍ତି। ବ୍ରହ୍ମା ହିଁ ବିଷ୍ଣୁ ହୋଇଯାଆନ୍ତି, ବିଷ୍ଣୁଙ୍କ ସହିତ ତାରାମାନେ ମଧ୍ୟ ଅଛନ୍ତି। ସତ୍ୟଯୁଗରେ ଏମାନେ ଯେତେବେଳେ ଦେବତା ହୋଇଥାନ୍ତି ସେତେବେଳେ ଏତିକି ଅଳ୍ପ ସଂଖ୍ୟାରେ ହିଁ ଥାନ୍ତି। ବୃକ୍ଷ ପ୍ରଥମେ ଛୋଟ ହୋଇଥାଏ, ପୁଣି ଧୀରେ ଧୀରେ ବୃଦ୍ଧି ପ୍ରାପ୍ତ କରେ। ସତ୍ୟଯୁଗରେ ତ ବହୁତ ଅଳ୍ପ ରହିବେ, ମଧୁର ପାଣି ଥିବା ନଦୀମାନଙ୍କ କୂଳରେ ରହୁଥିବେ। ଏଠାରେ ନଦୀମାନଙ୍କ ଠାରୁ ତ ବହୁତ କେନାଲ ଇତ୍ୟାଦି ବାହାର କରୁଛନ୍ତି, ସେଠାରେ କେନାଲ ଆଦି ନଥାଏ। ଖୁବ୍ କମ୍ ସଂଖ୍ୟାରେ ତ ମନୁଷ୍ୟ ଥାନ୍ତି। ଏତିକି ଲୋକଙ୍କ ପାଇଁ ଗଙ୍ଗା ଯମୁନା ନଦୀ ତ ରହିଛି, ସେହି ନଦୀମାନଙ୍କ ଆଖପାଖରେ ହିଁ ନିବାସ କରିବେ। ପଞ୍ଚତତ୍ତ୍ୱ ମଧ୍ୟ ଦେବତାମାନଙ୍କର ସେବକ ହୋଇଯାଆନ୍ତି, କେବେ ହେଲେ ଅସମୟରେ ବର୍ଷା ହୁଏ ନାହିଁ, ନଦୀମାନେ ମଧ୍ୟ କେବେ ଉଛଳନ୍ତି ନାହିଁ। ଯେହେତୁ ତାର ନାମ ସ୍ୱର୍ଗ, ତେବେ ଆଉ କ'ଣ କହିବା। କହୁଛନ୍ତି ସ୍ୱର୍ଗର ଆୟୁଷ 1 ଲକ୍ଷ ବର୍ଷ ଅଟେ, ତାହେଲେ ସେଠାରେ କିଏ ରାଜ୍ୟ କରୁଥିଲେ ତାହା ତ କୁହ। କେତେ କାହାଣୀ ସବୁ ଶୁଣାଉଛନ୍ତି, ତୁମେମାନେ ଜାଣିଛ ଆମେ କଳ୍ପ ପୂର୍ବ ପରି ଅଭିନୟ କରୁଛୁ। ରୁଦ୍ର ଜ୍ଞାନ ଯଜ୍ଞରେ ଅନେକ ପ୍ରକାରର ଅସୁରମାନଙ୍କର ବିଘ୍ନ ପଡ଼ିବ। ପୁଣି ମନୁଷ୍ୟ ଭାବୁଛନ୍ତି ଅସୁରମାନେ ଉପରୁ ଅଳିଆ ଆବର୍ଜନା ଗୋବର ଇତ୍ୟାଦି ପକାଉଥିଲେ, କିନ୍ତୁ ଏପରି ନୁହେଁ। ତୁମେ ଦେଖୁଛ କେତେ ବିଘ୍ନ ପଡୁଛି, ଅବଳାମାନଙ୍କ ଉପରେ ଅତ୍ୟାଚାର ହେଉଛି, ତେବେ ତ ଘଡ଼ା ଭରିବ। ବାବା କହୁଛନ୍ତି କିଛିଟା ସହନ କରିବାକୁ ପଡ଼ିବ। ତୁମେ ନିଜର ପିତା ଏବଂ ତାଙ୍କର ସମ୍ପତ୍ତିକୁ ମନେ ପକାଅ। ମାଡ଼ ଖାଇବା ସମୟରେ ମଧ୍ୟ ବୁଦ୍ଧିରେ ଶିବ ବାବାଙ୍କୁ ମନେ ପକାଅ। ତୁମ ବୁଦ୍ଧିରେ ତ ଜ୍ଞାନ ଅଛି, ଯଦି କାହାକୁ ଫାଶୀ ଉପରେ ଚଢ଼ା ଯାଉଥାଏ ତେବେ ପାଦ୍ରୀମାନେ ତାଙ୍କୁ କୁହନ୍ତି ଗଡ୍ ଫାଦରଙ୍କୁ ମନେ ପକାଅ। ଏପରି କୁହନ୍ତି ନାହିଁ ଯେ ଖ୍ରୀଷ୍ଟଙ୍କୁ ମନେ ପକାଅ। ଈଶ୍ୱରଙ୍କୁ ମନେ ପକାଇବା ପାଇଁ ଇଙ୍ଗିତ କରିଥାନ୍ତି। ଈଶ୍ୱର ଏତେ ପ୍ରିୟ ଅଟନ୍ତି ଯାହାଙ୍କୁ ସମସ୍ତେ ଡାକୁଛନ୍ତି, ଆତ୍ମା ହିଁ ଡାକୁଛି। ଏବେ ଆତ୍ମ ଅଭିମାନୀ ହେବାରେ ହିଁ କଷ୍ଟ। 63 ଜନ୍ମ ତୁମେ ଦେହ ଅଭିମାନରେ ରହିଛ, ଏବେ ଏହି ଗୋଟିଏ ଜନ୍ମରେ ଅଧା କଳ୍ପର ସେହି ଅଭ୍ୟାସକୁ ସମାପ୍ତ କରିବାକୁ ହେବ। ତୁମେ ଜାଣିଛ ଦେହି ଅଭିମାନୀ ହେବା ଦ୍ୱାରା ଆମେ ସ୍ୱର୍ଗର ମାଲିକ ହୋଇଯିବା, କେତେ ଶ୍ରେଷ୍ଠ ପ୍ରାପ୍ତି ଅଟେ। ତେଣୁ ଦିନ ରାତି ଏହି ଚେଷ୍ଟାରେ ଲାଗି ରହିବାକୁ ପଡ଼ିବ। ମନୁଷ୍ୟ ବ୍ୟବସାୟ ଇତ୍ୟାଦିରେ ମଧ୍ୟ ପରିଶ୍ରମ କରୁଛନ୍ତି, ରୋଜଗାର ସମୟରେ ମନୁଷ୍ୟଙ୍କୁ କେବେ ହାଇ ଆସିବ ନାହିଁ କି ନିଦ ମାଡ଼ିବ ନାହିଁ, କାହିଁକି ନା ଆୟ ହେଉଛି ଧନର ଖୁସି ରହିଥାଏ, ଥକି ଯିବାର କୌଣସି କାରଣ ନଥାଏ। ବ୍ରହ୍ମା ବାବା ମଧ୍ୟ ଅନୁଭବୀ ଅଟନ୍ତି ନା, ଯଦି ରାତିରେ ମଧ୍ୟ ଷ୍ଟିମର ଆସୁଥିଲା ତେବେ ରାତି ଅନିଦ୍ରା ହୋଇ ଜିନିଷପତ୍ର ବିକୁଥିଲେ। ଯେପର୍ଯ୍ୟନ୍ତ ଗ୍ରାହକର ପକେଟ ଖାଲି ନ ହୋଇଛି ସେ ପର୍ଯ୍ୟନ୍ତ ତାଙ୍କୁ ଛାଡ଼ୁ ନଥିଲେ। ଶିବ ବାବା ମଧ୍ୟ ପୁରା ଅନୁଭବୀ ରଥ ନେଇଛନ୍ତି, ବ୍ରହ୍ମା ବାବା ସବୁକିଛି ଅନୁଭବ କରିଛନ୍ତି। ଗାଉଁଲି ପିଲା ମଧ୍ୟ ଥିଲେ, 10 ଅଣା ପଇସାରେ ମହଣେ ଅର୍ଥାତ 40 ସେର ଓଜନ ଶସ୍ୟ ଅର୍ଥାତ୍ ଚାଉଳ, ଗହମ, ବାଜରା ଇତ୍ୟାଦି ବିକ୍ରି କରୁଥିଲେ। ଏବେ ଦେଖ ବିଶ୍ୱର ମାଲିକ ହେବାକୁ ଯାଉଛନ୍ତି, ଏକଦମ ନିପଟ ମଫସଲି ଥିଲେ। ପୁଣି ଯେତେବେଳେ ଉପରକୁ ଉଠିଗଲେ ଏକଦମ ହୀରା ଲୀଳା ବ୍ୟବସାୟରେ ଲାଗିଗଲେ, ବାସ୍ କେବଳ ହୀରା ଲୀଳାର ହିଁ କଥା। ଏହି ଈଶ୍ୱରୀୟ ଜ୍ଞାନ ହେଉଛି ପ୍ରକୃତ ହୀରା ଲୀଳା, ଏହା ହେଉଛି ପ୍ରକୃତ ରାଜକୀୟ ବ୍ୟବସାୟ। ବ୍ରହ୍ମା ବାବା ବହୁତ ଅନୁଭବୀ ଅଟନ୍ତି। ବାବା ଭାଇସରାୟମାନଙ୍କ ଘରକୁ ଏପରି ଯାଉଥିଲେ ଯେପରି ନିଜ ଘର, ଏହାକୁ କୁହାଯାଉଛି ଅବିନାଶୀ ଜ୍ଞାନରତ୍ନ। ଏହାକୁ ତୁମେ ଯେତେ ବୁଦ୍ଧିରେ ଧାରଣ କରିବ ତୁମେ ସେତେ ପଦମ୍ପତି ହେବ। ଶିବ ବାବାଙ୍କୁ କୁହାଯାଏ ସୌଦାଗର ରତ୍ନାଗର, ତାଙ୍କର ଏପରି ମହିମା ମଧ୍ୟ ଗାୟନ କରୁଛନ୍ତି, ପୁଣି କହିଦେଉଛନ୍ତି ସର୍ବବ୍ୟାପୀ ମହିମା ସହିତ ପୁଣି କେତେ ନିନ୍ଦା କରୁଛନ୍ତି। ଭକ୍ତି ମାର୍ଗର କିପରି ଅବସ୍ଥା ହୋଇଗଲାଣି, बाबा कहते जेतेबेले भक्ति शेष हेबाकु जाउ थाए सेतेबेले भक्त मानंकर रक्षक पिता आसी थांती बहुत भक्ति किए करंती एकथा मध्य प्रमाणित होई थाए सबुठारु अधिक भक्ति तुमे माने करिछ तुमे माने ही एठाकु आसी प्रथमे प्रथमे ब्राह्मण हेउछ एवं बाबांक ठारु पुनर्बार पूज्य हेबार संपत्ति नेउछ रावण तुमको पुजारी करी देछि बाबा से पूज्य करुछंती एहा हेउछि भगवान ओबाज भगवान जणे अटंती दुई तीन जन भगवान नथंती गीता भगवानंक द्वारा उच्चारित होइछि शिव भगवान ओबाज परिवर्ते कृष्णंकर नाम लेखि देछंती तेबे केते पार्थक्य होइ जाइछि ड्रामा अनुसारे पुणि गीतार नाम एही परिवर्तन हेब पुनर्बार डाकुछंती हे पतित पावन आस बाबा पवित्र करुछंती रावण पतित करुछि तेणु ए सब बुझिबा पई किते बुद्धि दरकार श्रीमत हेउछि एकमात्र बाबांकर श्रेष्ठरु श्रेष्ठ मत एही लक्ष्मी नारायण बाबांक मत आधार रे ही स्वर्गर मालिक हेउछंती अच्छा मीठा मीठा सिखिल दे संतान मानंक प्रति मात पिता बाप दादांकर मधुर स्नेह संपन्न शुभेच्छा एवं सुप्रभात आत्मिक पितांकर आत्मिक संतान मानंकु नमस्ते आम समस्त आत्मिक संतान मानंकर आत्मिक पितांकु नमस्ते नमस्ते नमस्ते। धारणा पाई मुख्य सारांश प्रथम नंबर एही गोटिए जन्मरे 63 जन्मर पुरुणा देह अभिमानर अभ्यास को समाप्त करिबार परिश्रम करिबाकु हेबो देही अभिमानी होई स्वर्गर मालिक हेबाकु पड़िबो। द्वितीय नंबर एही हीरातुल्य श्रेष्ठ जन्मरे बुद्धि को एणे तेणे भ्रमित करिबार नाही सत्व प्रधान हेबार अछि सबु अत्याचार को सहन करी बाबांक ठारु पूरा संपत्ति नेबार अछि। अजिरो वरदान अछि साकार पितांक समान निजर प्रत्येक कर्म को स्मरण योग्य करुथिबा आधार मुरत एवं उधार मुरत भव जेपरि साकार बाबा निजर प्रत्येक कर्म को स्मरण योग्य करि देछंती सेहिपरि तुम मानंकर प्रत्येक कर्म स्मरण योग्य सेतेबेले होई परिबो जेतेबेले तुमे माने निजको आधार मुरत एवं उधार मुरत मने करि चलिबो जो माने निजको विश्व परिवर्तनर आधार मुरत मने करंती सेमानंकर प्रत्येक कर्म महान होइथाय एवं दृष्टि प्रतिरे जेतेबेले समस्तंक प्रति कल्याणर भावना रहिथाय सेतेबेले निजर प्रत्येक कर्म श्रेष्ठ होइथाय एही श्रेष्ठ कर्म ही स्मरण योग्य अर्थात स्मारकी होइथाए। आजिर स्लोगान अछि सत्यतार शक्ति को धारण करिबा पई सहनशील हुओ अव्यक्त इशारा सर्वदा हर्षित रहिबा पई निजर स्वभाव को सरल कर एवं सहनशील हुओ। विस्तार रे अछि एही सहज जोगी जीवन रे यदि कौनसी कथारे मुश्किल रो अनुभव हेउछि तेबे सहज राज्य किपरि करिवो एठिकार संस्कार को ही सेठाकु नै करि जीवो देख तुम मानंकर स्मारकी रूपरे देवता मानंकर जो चित्र तयारी करुछंती तांकर चेहरा रे सरलता निश्चित देखाई थांती तेणु सीए जेतिकी सहज पुरुषार्थी होइथिबे से सही अनुसारे संकल्परे मध्य सरल पाणीरे मध्य सरल कर्मरे मध्य सरल होइथिबो तांको ही फरिस्ता कुहा जाए। अच्छा ओम शांति।